ଝିଅ ବିଦା। ଗଣେଶ୍ୱର ବାବୁ ବସିଛନ୍ତି ନଈପଠାରେ, ଏକବାର ନିସଙ୍ଗ, ଭାବାବେଗ ଶୂନ୍ୟ। ଗଣେଶ୍ୱର ବାବୁଙ୍କ ଘରେ ସାଧାରଣତଃ ଦୁଇଟା ନାଁ ଡକା ହେବାର ଶୁଣାଯାଏ, କୁନମୁନ୍ ଆଉ ଚୁଲବୁଲ। ଯେକୌଣସି ଲୋକ ଭାବିବ, ଭାବିବା ସ୍ୱାଭାବିକ ମଧ୍ୟ, ଏ ଦୁହେଁ ହେଲେ ଗଣେଶ୍ୱର ବାବୁଙ୍କ ଦୁଇ ଝିଅ। କଥାଟା କିନ୍ତୁ ଯେତିକି ଠିକ୍ ସେତିକି ଭୁଲ। ଭୁଲ କାରଣ କୁନମୁନ୍ ହେଲା ଗୋଟିଏ ମଣିଷ ଆଉ ଚୁଲବୁଲ ହେଲା ଗୋଟିଏ କଇଁଚ। ଠିକ୍ କାରଣ ଉଭୟ କୁନମୁନ୍ ଆଉ ଚୁଲବୁଲ ଗଣେଶ୍ୱର ବାବୁଙ୍କ ଆଖିରେ ସମାନ ଭାବରେ ଝିଅ। ଅବଶ୍ୟ କୁନମୁନ୍ ପରି ଚୁଲବୁଲ ବେଶ ପୋଷାକ ପିନ୍ଧିକି ସ୍କୁଲ ଯାଏନି, କି ଡାଇନିଂ ଟେବୁଲରେ ବସି ଖାଏନି, କି ଗୀତ ଗାଏନି, କି ସାଙ୍ଗମାନଙ୍କ ସହିତ ଦୌଡ଼ାଦୌଡ଼ି ଖେଳେନି, କି ମା' ଗାଳିଦେଲେ ରୋଷେନି। କିନ୍ତୁ ବାପା ଗେଲ କଲେ ସିଏ ବି କୁନମୁନ୍ ପରି ନିଜ ମୁହଁକୁ ଟେକି ଧରେ, ମା' କୋଳରେ କୁନମୁନ୍ ପରି ଜାକିଚୁକି ହେଇ ଢେର ବେଳ ଯାଏ ରହିଯାଏ। ତା ନାଁ ଧରି ଡାକିଲେ କୁନମୁନ୍ ପରି ମୁହଁ ଫେରେଇକି ଚାହେଁ, କୁନମୁନ୍ ସହିତ ଗୋଟିଏ ବିଛଣାରେ ଶୁଏ। ଖାସ୍ ଏଇଥିପାଇଁ ଗଣେଶ୍ୱର ବାବୁ ଆଉ ତାଙ୍କ ସ୍ତ୍ରୀ ସଦାବେଳେ କୁହନ୍ତି, ଆମର ଦୁଇ ଝିଅ। କୁନମୁନ୍କୁ ଯେତେବେଳେ 5 ବର୍ଷ ସେତେବେଳେ ଚୁଲବୁଲକୁ ଗଣେଶ୍ୱର ବାବୁ ଘରକୁ ଆଣିଥିଲେ। ସରକାରୀ ପୋଖରୀର ପଙ୍କ ଉଦ୍ଧାର ବେଳେ କୁନି କଇଁଛ ଛୁଆଟି ନିଜ ମା'ଠୁ ଅଲଗା ହେଇ ଇତସ୍ତତ ହେବା ଦେଖି ଗଣେଶ୍ୱର ବାବୁ ତାକୁ ନିଜ ପାପୁଲିରେ ତୋଳି ଧରିଲେ। ତାର ନରମ ଖୋଳପାକ ଆଉଁସିକି ଠିକ୍ କଲେ ଘରକୁ ନେଇଯିବେ, କୁନମୁନ୍ ପାଇଁ ଗୋଟିଏ ଖେଳ ସାଥି ମିଳିଯିବ। ସହକର୍ମୀ ପରୀକ୍ଷା କରି ଜଣେଇଲେ, ମାଇ କଇଁଚଟେ। ଜିଅନ୍ତା କଣ୍ଢେଇ ଦେଖି କୁନମୁନ୍ ସେଦିନ ନାଚିଥିଲା ଖୁସିରେ, ଆଉ ନାମକରଣ ବି କରିଦେଲା ଚଟାପଟ, ଚୁଲବୁଲ। ଦିନ କେଇଟାରେ ଖେଳ ସାଥିରୁ ଚୁଲବୁଲ ପାଲଟିଗଲା କୁନମୁନ୍ର ଗେହ୍ଲା ସାନ ଭଉଣୀ। ଖାସ୍ ଚୁଲବୁଲ ପାଇଁ ପ୍ଲାଷ୍ଟିକ୍ ଟପ୍ଟିଏ କିଣି ଆଣିଲେ ଗଣେଶ୍ୱର ବାବୁ। ପାଣି ଭର୍ତ୍ତି ଟପ୍ରେ ପ୍ରଥମେ କିଛି ଦିନ ଚୁଲବୁଲ ଖାଲି ଭାସିଲା, ହେଲେ ପରେ ପରେ ତା କୁନି କୁନି ଗୋଡ଼ ସବୁକୁ ହଲାଇ ଖୁବ୍ ପହଁରିଲା। ଆଉ ଟପ୍ ଧାରରେ ବସି ତା ପହଁରା ଦେଖିବା କୁନମୁନ୍ ପାଇଁ ପାଲଟିଗଲା ସବୁଠାରୁ ମଜା ଖେଳ। ବଜାରରୁ କିଣା ହେଇକି ଆସେ କଇଁଛ ଦାନା, କୁନମୁନ୍ ନହେଲେ ମା ପାଣିରେ ଟିକେ ଟିକେ ଦାନା ପକାନ୍ତି, ଆଉ ଚୁଲବୁଲ ପାକୁ ପାକୁ କରି ତାକୁ ଖାଏ। ଅଫିସରୁ ଫେରିଲେ ଗଣେଶ୍ୱର ବାବୁ ନିଶ୍ଚୟ ଦାନା ଦୁଇଟା ପାଣି ଟପ୍ରେ ପକାନ୍ତି ସାନ ଝିଅ ପାଇଁ। ଛୁଟି ଦିନରେ କିନ୍ତୁ ଚୁଲବୁଲ ସଦାବେଳେ ଥାଏ କୁନମୁନ୍ ପାଖାପାଖି, ଏମିତିକି ଦୁଇ ପହରରେ ଦୁହେଁ ଗୋଟିଏ ବିଛଣାରେ ଶୁଅନ୍ତି, କୁନମୁନ୍ ଖଟ ଉପରେ, ଚୁଲବୁଲ ତା ପେଟ ଉପରେ। ମା ବେଳେବେଳେ ତାଗିଦ କରେ, ଚୁଲବୁଲ ତଳେ ପଡ଼ିଯିବ, ହେଲେ କୁନମୁନ୍ ଶୁଣେନି ଜମା। ଚୁଲବୁଲକୁ ଆହୁରି ବେଶି ନିଜ ପାଖକୁ ନେଇଆସେ, ମୁହଁକୁ ମୁହଁ ଲଗେଇ ଗେଲ କରେ। ଚୁଲବୁଲ ସିନା କଥା କୁହେନି, ହେଲେ କଥା ବୁଝେ, ଭାବ ବୁଝେ। ବାପା କି ମା କି କୁନମୁନ୍ ତା ନାଁ ଧରି ଡାକିଲା ମାତ୍ରେ ସେ ଶୋଇଥିଲେ ବି ଖୋଳପା ଭିତରୁ ମୁହଁ ବାହାର କରି ଚାହିଁ ଜୁଳୁଜୁଳୁ କରି। ସମସ୍ତେ ଟିଭି ଦେଖିଲା ବେଳେ ଚୁଲବୁଲ ବି ସୋଫା ଉପରେ ବସିଥାଏ, ବେଳେବେଳେ ମୁହଁ ବାହାର କରି ଟିଭି ଆଡ଼କୁ ଚାହେଁ, କ'ଣ ବୁଝେ କେଜାଣି। କୁନମୁନ୍ ସ୍କୁଲକୁ ଆଉ ବାପା ଅଫିସ ଗଲା ପରେ ମା ପୂଜା କରି ବସେ, ଚୁଲବୁଲ ଠାକୁର ଘର ଦୁଆର ମୁହଁରେ ଅଟକି ରହିଥାଏ, ମାଆର ଘଣ୍ଟି ବଜା ଶବ୍ଦକୁ ବାରି ଖୋଳପାରୁ ମୁହଁ ବାହାର କରେ। ମା ପୂଜା ସାରି ତା ପାଟିରେ ଟିକିଏ ଭୋଗ ଉଖୁଡ଼ା ଛୁଇଁ ଦିଏ, ତାପରେ ତା ମୁଣ୍ଡରେ ଗେଲଟେ କରି ଟବ୍ରେ ଛାଡ଼ିଦିଏ। ସାହି ପଡ଼ିଶା ବନ୍ଧୁ ବାନ୍ଧବ ସମସ୍ତେ ଜାଣନ୍ତି ଗଣେଶ୍ୱର ବାବୁଙ୍କ ବର୍ଦ୍ଧିତ ପରିବାରର ହାଲଚାଲ। ସମୟ ଗଡ଼ିଚାଲେ, ଦୁଇ ଝିଅ ବଡ଼ ହୁଅନ୍ତି। କୁନି କୁନି ଫ୍ରକ୍ ଛାଡ଼ି କୁନମୁନ୍ ପିନ୍ଧେ ସାଲୱାର କମିଜ, ଛୋଟ ଟପ୍ ଛାଡ଼ି ବଡ଼ ଟପ୍କୁ ସ୍ଥାନାନ୍ତରିତ ହୁଏ ଚୁଲବୁଲ। କୁନମୁନ୍ ସ୍କୁଲ ଛାଡ଼ି କଲେଜ ଯାଏ। ସମୟ ଆହୁରି ଗଡ଼ିଚାଲେ, କୁନମୁନ୍ ଏବେ ବିବାହ ଯୋଗ୍ୟା, ତା ପାଇଁ ବର ଖୋଜା ଚାଲିଛି। କୁନମୁନ୍ ଜାଣେ ଏ କଥା, ତାକୁ କେମିତି କେମିତି ଲାଗେ ସେ ବୁଝିପାରେନି। ଚୁପଚାପ ଚୁଲବୁଲକୁ କହେ, ଲାଜରେ ଢେର ହସେ ବି। କୁନମୁନ୍କୁ ଦେଖିବାକୁ ଲୋକ ଆସନ୍ତି, ପଡ଼ିଶା ଘର ମାଉସୀ ତାକୁ ସଜ କରିଦିଅନ୍ତି, ଆଉ ମା ତାକୁ ସେମାନଙ୍କ ଆଗକୁ ନେଇଯାଏ। କୁନମୁନ୍ ମୁହଁ ତଳକୁ କରି ବସି ରୁହେ, ତା ପରଦିନ ସେମାନେ ଖବର ଦିଅନ୍ତି ଝିଅ ମନକୁ ଯାଇଛି ବୋଲି। ଗଣେଶ୍ୱର ବାବୁ ଆଉ ତାଙ୍କ ସ୍ତ୍ରୀ ଖୁସିରେ ଆତ୍ମହରା ହୋଇଯାଆନ୍ତି, କୁନମୁନ୍ ବି ମନେ ମନେ ଖୁବ୍ ଖୁସି ହୁଏ। ହେଲେ ଚୁଲବୁଲ କ'ଣ ବୁଝେ କେଜାଣି, ମୁଣ୍ଡ ଟେକି ବାରମ୍ବାର ସମସ୍ତଙ୍କୁ ଖାଲି ଚାହେଁ। କୁନମୁନ୍ର ବାହାଘର, ଘରଟା ପୁରିଯାଏ ଲୋକ ଗହଳିରେ, ହସ ମଜା ନାଚ ଗୀତ ଚାଲେ ଦିନ ତମାମ। ଝିଅ ବିଦା ବେଳ, କୁନମୁନ୍ କାନ୍ଦି କାନ୍ଦି ଅଥୟ। ବାପା ମା ମାମୁ ମାଇଁ ସମସ୍ତେ ପରସ୍ତେ ଲେଖାଏଁ ବୁଝେଇଲେଣି, ଏହା ସଂସାରର ନିୟମ, ଝିଅକୁ ଦିନେ ତା ଘରକୁ ଯିବାକୁ ହେବ, ନିଜ ଲୋକଙ୍କୁ ପର କରି ପରକୁ ନିଜର କରିବାକୁ ହେବ। ସମସ୍ତଙ୍କୁ ଥରଥର କରି ଜାବୁଡ଼ି ଧରୁଛି କୁନମୁନ୍। ମା ଚୁଲବୁଲକୁ ଧରି ଠିଆ ହୋଇଛି। ଚୁଲବୁଲ ମୁଣ୍ଡକୁ ଟେକିକି ଚାହିଁଛି ତା ସାଙ୍ଗକୁ, ବଡ଼ ଭଉଣୀକୁ, ସାଥୀକୁ। ସେ ଚାହାଣୀର ଗଭୀରତା ମାପିବା କାହା ପକ୍ଷରେ ସମ୍ଭବ ନୁହଁ। କୁନମୁନ୍ ଆଗେଇ ଆସି ଖୁବ୍ ଆଉଁସିଲା ତାକୁ, ତା ମୁଣ୍ଡରେ ଗେଲ ବି କଲା। ଶେଷରେ ବାହାରିଗଲା ତା ନୂଆ ଠିକଣାକୁ, ଚୁଲବୁଲକୁ ପଛରେ ଛାଡ଼ି। କୁନମୁନ୍ର ବାହାଘରକୁ 8 ବର୍ଷ ପୂରିଗଲାଣି। ହଠାତ୍ ଗଣେଶ୍ୱର ବାବୁଙ୍କ ସ୍ତ୍ରୀ ହୃଦଘାତର ଶିକାର ହୋଇ ଚାଲିଗଲେ ଆରପାରିକୁ। ମୁହୂର୍ତ୍ତକ ମଧ୍ୟରେ ଗଣେଶ୍ୱର ବାବୁଙ୍କ ସଂସାରଟା ବଦଳିଗଲା। ଘର ଖାଲି ଖାଁ ଖାଁ ଗୋଡ଼େଇଲା। ଚୁଲବୁଲ ପୂର୍ବପରି ଅଛି, ପାଣିରେ ପହଁରୁଛି, ଦାନା ଖାଉଛି, କିନ୍ତୁ ସବୁ ଯେମିତି ଉଦାସୀନତାର ମୋଟା ଚାଦର ତଳେ ଘୋଡ଼େଇ ହୋଇଯାଇଛି ଘରେ। ସବୁଦିନ ସକାଳେ ଗଣେଶ୍ୱର ବାବୁ ଚୁଲବୁଲକୁ ଟବ୍ରୁ ବାହାର କରିବା ମାତ୍ରକେ ସେ ଧୀର ମନ୍ଥର ଗତିରେ ଚାଲି ଚାଲି ଠାକୁର ଘର ଦୁଆର ମୁହଁକୁ ଯାଏ, କିଛି ସମୟ ରୁହେ। ସତେ ଯେମିତି ମାଆର ଘଣ୍ଟି ବଜା କିମ୍ବା ଭୋଗ ଦେବାକୁ ବା ତା ଗେଲକୁ ଅପେକ୍ଷା କରେ। ଅପଲକ ନୟନରେ ଠାକୁର ଘର ଭିତରକୁ ଚାହିଁ ରହେ। ବାପାଙ୍କ ଆଖି ଜକେଇ ଆସେ। ସିଏ ତାକୁ ଉଠେଇ ଆଣନ୍ତି ନିଜ କୋଳକୁ, ଆଉ ସୋଫାରେ ବସି ତା ମୁଣ୍ଡକୁ ଖୁବ୍ ଆଉଁସନ୍ତି। ଦିନ ବିତିଯାଏ, ହେଲେ ସମୟ ସରେ ନାହିଁ। 2 ଜୀବନ୍ତ ପ୍ରାଣୀ ବଞ୍ଚି ରହିଛନ୍ତି କୌଣସି ମତେ, ପ୍ରାୟ ଅନନ୍ୟପାୟ ହୋଇ। ଏବେ ଗଣେଶ୍ୱର ବାବୁଙ୍କ ବିଷାଦକୁ ତାଳ ଦେଉଛି ଅସୁସ୍ଥତା, ଆଉ ଆଗପରି ଚଳଚଞ୍ଚଳ ହୋଇପାରୁନାହାନ୍ତି ସିଏ। ମାମୁଁ ଆସି ବୁଝେଇଲେ କଇଁଚକୁ ଦେଖାରେଖା କରିପାରିବ ନାହିଁ, ତେଣୁ ତାକୁ ଛାଡ଼ିଦିଅ ନଈରେ। 2 ଧରି କ୍ରମାଗତ ନିଜ ସହିତ ଲଢ଼େଇ କରି ହାରିଯାଇ ଗଣେଶ୍ୱର ବାବୁ ଶେଷରେ ଠିକ୍ କଲେ ମାମୁଙ୍କ କଥା ପାଳନ କରିବେ। ସକାଳୁ ଚୁଲବୁଲକୁ ଦାନା ଦେଲେ, ପାଣିରୁ ବାହାର କରି ଢେର ବେଳ ପର୍ଯ୍ୟନ୍ତ ତାକୁ ଚାହିଁ ରହିଲେ ହାତରେ ଧରି। ଚୁଲବୁଲ ବି ତାଙ୍କୁ ଚାହିଁ ରହିଲା। ଚୁଲବୁଲ କିଛି କହୁଛି? ଅନୁନୟ ବିନୟ ହେଉଛି? ବାପା ମୋତେ ଛାଡ଼ନି ବୋଲି କହୁଛି? ମୁଁ ତୁମକୁ ଛାଡ଼ି କୁଆଡ଼େ ଯିବିନି ବୋଲି ପଚାରୁଛି? ଚୁଲବୁଲ କାନ୍ଦୁଛି। ଆରେ ନା ନା, ନିଜ ଆଖିରେ ଜକେଇ ଆସିଥିବା ଲୁହତକ ପୋଛି ଗୋଟିଏ ବ୍ୟାଗରେ ଚୁଲବୁଲକୁ ଧରି ଗଣେଶ୍ୱର ବାବୁ ଚାଲିଲେ ନଈଆଡ଼େ। ଖରାଦିନିଆ ତତଲା ନଈ ବାଲିରେ ଚାଲି ଚାଲି ପାଣି ପାଖକୁ ଗଲେ। ବ୍ୟାଗରୁ ଚୁଲବୁଲକୁ ବାହାର କରି ବାଲିରେ ଛାଡ଼ିଲେ। ନଈ ପାଣି ବାସ୍ନା ବାରି ସିଏ ଆପେ ଆପେ ଚାଲିଯିବ ବୋଲି ମାମୁଁ କହିଥିଲେ, ହେଲେ ଚୁଲବୁଲ ତ ଯାଉନି। ସେମିତି ସ୍ଥିର ହୋଇ ବାଲିରେ ରହିଛି, ସ୍ଥାଣୁ ପାଲଟି ଯାଇଛି ସତେ ଯେମିତି। ଗଣେଶ୍ୱର ବାବୁ ଆସ୍ତେ ଆସ୍ତେ ଚୁଲବୁଲକୁ ନଈ ଆଡ଼କୁ ବାଟ କଢ଼େଇ ନେଉଛନ୍ତି। ଏକବାର ପାଣିର ପାଖାପାଖି ପହଞ୍ଚି ଗଣେଶ୍ୱର ବାବୁ ରହିଗଲେ। ଚୁଲବୁଲ ଏଥର ଧୀର ମନ୍ଥର ଗତିରେ ପାଣି ଆଡ଼େ ବଢ଼ୁଛି। ଦୀର୍ଘଶ୍ୱାସ ଛାଡ଼ି ଗଣେଶ୍ୱର ବାବୁ ଫେରି ଆସିଲେ, କିନ୍ତୁ ଛାତି ଭିତରଟା କେମିତି ଗୋଟେ କୁରି ହୋଇଗଲା ପରି ଲାଗୁଛି। ମନ କ'ଣ ହେଲା ପୁଣି ଫେରିକି ଚାହିଁଲେ। ଚୁଲବୁଲ ଦେହରେ ପାଣି ବାଜିଲାଣି। ମୁହୂର୍ତ୍ତକ ମଧ୍ୟରେ ସେ ଚାଲିଯିବ ତାର ପ୍ରାକୃତିକ ବାସସ୍ଥାନକୁ, ଅଧାଅଧି ପାଣି ଭିତରେ ଚୁଲବୁଲ। ସବୁ ବନ୍ଧ ଭାଙ୍ଗିଗଲା। ଚୁଲବୁଲ, ମାରେ ମୋତେ କ୍ଷମା କରିଦେ, ବାପାକୁ ଭୁଲ ବୁଝିବୁନି ଝିଅ, ମୁଁ ନିରୁପାୟ। କିନ୍ତୁ ପାଣି ଭିତରକୁ ଯାଉ ଯାଉ ଚୁଲବୁଲ ହଠାତ୍ ରହିଗଲା। ବାପାଙ୍କ କଥାକୁ କାନେଇଲା ପରି ବେକକୁ ପଛକୁ ବୁଲେଇଲା। ଚୁଲବୁଲ ଚାହିଁ ରହିଛି ବାପାଙ୍କୁ। ଓଃ, କି କରୁଣ ସେ ଚାହାଣୀ! ବାପା ଚାହିଁ ରହିଛନ୍ତି ଚୁଲବୁଲକୁ। ଛାତିଟା ମହଣେ ଓଜନ ପରି ଲାଗୁଛି। ଲତ୍ କିନା ନଈ ବାଲିରେ ବସି ପଡ଼ିଲେ ଗଣେଶ୍ୱର ବାବୁ। ଏକବାର ନିସଙ୍ଗ, ପରାସ୍ତ। ନିଜ ଜନ୍ମକଲା ଝିଅକୁ ବିଦା କଲାବେଳଠୁ ବି ଦାରୁଣ ଏ ଝିଅ ବିଦା। କେଇଟା ମୁହୂର୍ତ୍ତ ମାତ୍ର। ସମ୍ବିତ ଫେରିପାଇବା ପରେ ଚାହିଁଲେ ତାଙ୍କ ପାଦ ପାଖରେ ଚୁଲବୁଲ, ତାଙ୍କ ଅତି ଆଦରର ଗେହ୍ଲା ଝିଅ ଚୁଲବୁଲ। ଯଥାସମ୍ଭବ ଉପରକୁ ମୁହଁକୁ ଟେକିକି ତାଙ୍କୁ ଚାହିଁଛି ଜୁଳୁଜୁଳୁ ହେଇ। ତା ଚାହାଣୀରେ ଭରି ରହିଛି ଘରକୁ ଫେରିଯିବାର ବ୍ୟାକୁଳତା। ସେଦିନ ଝିଅକୁ ବିଦା କରିବାର ବିଫଳତା ସତ୍ତ୍ୱେ ଗଣେଶ୍ୱର ବାବୁଙ୍କ ଛାତି ଭିତରେ ଲହଡ଼ ମାରୁଥିଲା ଅବର୍ଣ୍ଣନୀୟ ଶାନ୍ତି।